ମୁଁ ସରଣା ଜେନା କହୁଥିଲି ଭୁବନେଶ୍ୱରରୁ 8 ନମ୍ବର ୱାର୍ଡରୁ। ମୋର ଅସୁବିଧା ଅଛି, ଲାଟିନ୍ଟେ ନାହିଁ, ଆମେ ବାହାରକୁ ଲାଟିନ୍ ମାନେ ପଦାକୁ ଯାଉଛୁ, କିଛି ଗୋଟେ ସାହାଯ୍ୟ ଆମକୁ ମିଳୁ। ବର୍ଷା ଦିନ ଆସିଲାଣି, ବହୁତ ହଇରାଣ, ଆଉ ମୁଁ ଏଥିପାଇଁ କହୁଛି ମୋତେ କିଛି ଗୋଟେ ସାହାଯ୍ୟ ମିଳୁ। ଆପଣଙ୍କ ଦ୍ୱାରା ଯଦି କିଛି ସମ୍ଭବ ହୁଏ ଲାଟିନ୍ଟେ ଆପଣ କରେଇ ଦିଅନ୍ତୁ।